वासुदेवाय श्रीमद्भगवद्गीता षष्ठ श्लोक छ बंधु
नमः सद्भक्तमने मनुगुरु भवाय च प्रभुपाद सद्वाणी प्रचार में होता है। हरे कृष्ण।
तेणु ये ष्ठ श्रद्धा गत श्लोक आम करते आलोचना करते पंचम नंबर जे उद्धरेदात्मात्मा आत्मा उषादे आत्मैव हि आत्मबंधुर आत्मैव रूपरात्मा। मन आम मन को आमको उन्नत स्तर को नवाक पड़ कि निम्न को नवाक पड़ निम्न को निम्नगम करवा उचित नुह मन को आम तेणु जदि आम उद्योग मन को आम से आम बंधु हम तेणु जदि उपर न करन को करा शत्रु हम तेणु बर्तमान अर्जुन चिंता करथम भूत से आत्मैव बंधु प्रथम भूत से आत्मैव रिपु इति अपेक्षा कौली भाव में विस्तार कर कहतु बोली अर्जुन मन में भावंट कि आत्मा आम बंधु हम कि आत्मा आम शत्रु हम तेणु यही प्रश्न जदि अर्जुन पचारि ना ये श्लोक भगवान से प्रश्न उत्तर दौंस ये बंधुरात्मा आत्मस्त जेनात्मैवात्मना जिध जे तार मन को जीति पारि से मनटा आम बंधु बंधु आत्मा आत्मस्त जेनात्मैवात्मना जिध किंतु जे मन को जीति पारि ना अनात्मनस्त शत्रु के व्यक्तिता केवलता से मनटा आम शत्रु आम शत्रु पाखे रही तेनाते असुविधा रही अनुभव करुमान कर शत्रु शत्रु सब चाहे आम विनाश करने बहुत जगत होंदमय जगत शत्रु मित्र भाव रही ये आम शत्रु विशेष भाव में असुर स्वभाव संपन्न व्यक्ति मान लक्षण होटा असो मया हम शत्रु हनिष्यता पराण भी ईश्वर हम भोगी सिद्धम बलवान सुखी से सब देखिए लिस्ट करेंगे हट लिस्ट करेंगे हिट लिस्ट बा हट लिस्ट बा कौन सब रही किए आम शत्रु नंबर वन शत्रु हूँ ये नंबर टू सदैव लिस्ट रही कमी हटेबा चेस्टा करेंगे असुर स्वभाव संपन्न व्यक्ति लक्षण होती यहाँ अशोक महा हाथ शत्रु ये शत्रु मान सब मारदे आए रे हनिष्यतापरा नी आउ जी रे अपराधे रे शत्रु मैंने हत्या करी कर उद्देश्य हूँ कौन ना ईश्वर हम मुझे ईश्वर मुझे नियंत्रणकारी मुझे बलवा मुझे चाहे तापरि मुझे प्रकृति सुखी जो भाव शत्रु मान हत्या करदे मुझे सुखर रही ये सब अशुभ स्वभाव संपन्न व्यक्ति मान लक्षण तेना जा शत्रु कहे जो चाहिए शत्रु को कमी विनाश कर तेणु से भाव में जो मनटा आम शत्रु से मन चाहिए कमी आम विनाश कर जदिव से मन मनटा आमर रही मन सहित आम एकीभूत हो जाइए मन शरीर एवं आत्मा ये अलग अलग वस्तु ये आम जापना अहंकार जो रही मन बुद्धि और अहंकार तीन टी बहुत सूक्ष्म तत्व तेणु ये आम मन भितर कौन तफात अच्छे आम बुझीपना तेर अध्याय से भगवान कहले जे क्षेत्र क्षेत्र एवं अंतरम ज्ञान चकुषा भूत प्रकृति मोक्षम च दे विधु जाति कण आम आम मन भितर शरीर भितर जो तफात जो मैंने जानती तार से भूत प्रकृति मुक्त हो जाए अधिकाश लोक जानते ना आम प्रकृति किए मनटा किए शरीर किए ये सब जिन जानते ना ये सब बहुत सूक्ष्म तत्व वैज्ञानिक मान मत से जापार ना आम से कहते मनटा को कौन ना आम जो माइंड कहते माइंड कह मस्तिष्क को माइंड भी कहते कि आमर जो शास्त्रीय जो मन कथा कह जाए मस्तक नुह मस्तक हूँ अलग मस्तक मन भर तफात रही मनटा हूँ बहुत सूक्ष्म तत्व मन भी कि आम पाइबा ना शरीर को जो ये करदे शरीर जो आम मृत्यु मृत्यु जहाँ गला मैंने सब କରାଯାଉଛି, ବ୍ୟବଚ୍ଛେଦ କରାଯାଉଛି ବା ତାକୁ କ'ଣ କରାଯାଏ, ସବୁ ଶରୀର ଶବ ଇଏ କରିବେ, ପୋଷ୍ଟମର୍ଟମ ଯେଉଁ ହେଉଛି, ଶରୀରରେ ଗୋଟିଏ କେଉଁଠି ପାଇବେ ନାହିଁ, ଏଇଟା ହେଉଛି ମନ ବୋଲି ବିଭିନ୍ନ ଶରୀରରେ ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସବୁ ରହିଛି, କେତେ କ'ଣ ହାଡ଼ ଅଛି ସେଇଟା ମୋତେ କୁହାଯାଇଛି, ହିସାବ କରେ 108 କେତେ ରହିଛି, ତେଣୁ ଆମର 108 ମାଳା ରହିଛି, 108 ଯାକ କରାଯାଉଛି, ତେଣୁ ଏସବୁ ଶରୀରକୁ କାଟିଦେଲେ ବୈଜ୍ଞାନିକ ମାନେ ଏସବୁ କରନ୍ତି, ଦେଖିବେ ଏକ୍ସପେରିମେଣ୍ଟ କରିବେ, ସବୁ ଶରୀରରୁ କାଟିଦେବେ, ଯାହା ସବୁ ମିଳିଲା ସବୁ ଅଲଗା ଅଲଗା ରଖିକି ହିସାବ କରିବେ କ'ଣ କ'ଣ ସବୁ ରହିଲା ଶରୀର ଭିତରେ, କିନ୍ତୁ ମନ ବୋଲି ଗୋଟେ ପଦାର୍ଥ ପାଇପାରିବେ ନାହିଁ, କାରଣ ମନଟା ଏ ଶରୀର ଶରୀର ନୁହଁ, ଶରୀର ଅଲଗା, ମନ ହେଉଛି ଏଭଳି ଭାବରେ ବହୁତ ସୂକ୍ଷ୍ମ ତତ୍ତ୍ଵ, ଏ ଯେଉଁ 5ଟି ତତ୍ତ୍ଵ ଆମର ରହିଛି, 5ଟି ତତ୍ତ୍ୱରେ ଶରୀର ସୃଷ୍ଟି ହୋଇଛି, ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ଏଇ 5ଟି ତତ୍ତ୍ଵରେ, ତେଣୁ ଆକାଶ ତତ୍ତ୍ଵକୁ କେହି ଦେଖିପାରିବେ ନାହିଁ ବା ଜାଣିପାରିବେ ନାହିଁ, ଆକାଶ ତତ୍ତ୍ଵଟା ଆମେ ଜାଣିବା କେମିତି ଆକାଶ ଅଛି ବୋଲି ତାକୁ ଶବ୍ଦ ମାଧ୍ୟମରେ ଜାଣିବା, ଶବ୍ଦ କେ ଭଗବତ ଗୀତାରେ ଭଗବାନ କହୁଛନ୍ତି ମୁଁ ହେଉଛି ଆକାଶ ହେଉଛି ଶବ୍ଦ, ଆମେ ଏଇଠି ଯେଉଁ ଶବ୍ଦ ଶୁଣିପାରୁଛେ ତାର ଅର୍ଥ ହେଉଛି ଆଖି ଆକାଶ ଅଛି, ଆମେ ଦେଖି ଆଖିରେ ଦେଖିପାରିବା ନାହିଁ, ଆକାଶକୁ ଜାଣିବା ପାଇଁ ହେଲେ ଆମେ କର୍ଣ୍ଣ ମାଧ୍ୟମରେ ଜାଣିବା, ଯେତେବେଳେ ଶବ୍ଦ ଶୁଣୁଛେ ତାହେଲେ ଜାଣିବା ଯେ ଏଠି ଆକାଶ ରହିଛି, ଯଦି ଶବ୍ଦ ଶୁଣିପାରୁ ନାହିଁ ତାହେଲେ ସେଠି ଆକାଶ ନାହିଁ, ଆକାଶ ସବୁଠି ରହିଛି, ତେଣୁ ଇଏ ଯେଉଁ ରହିଛି ମନ ବୁଦ୍ଧି ଏବଂ ଅହଙ୍କାର, ଏ ଏଇ ଯେଉଁ ଆମର 5ଟି ତତ୍ତ୍ଵ ଯେଉଁ ସ୍ଥୂଳ ଶରୀର, ଏ 5ଟି ତତ୍ତ୍ଵରେ ତିଆରି ଭୂମି ଜଳ ଅଗ୍ନି ବାୟୁ ଏବଂ ଆକାଶ, ଏ 5ଟି ତତ୍ତ୍ଵ ରହିଛି, ଏଇଟାକୁ ଆମେ ଦେଖିପାରିବ, ବାୟୁ ପର୍ଯ୍ୟନ୍ତ ଦେଖିପାରିବ, ଭୂମି ଜଳ ଅଗ୍ନି ବାୟୁକୁ ଦେଖିପାରିବ ନାହିଁ, ବାୟୁକୁ ତୁମେ ଜାଣିବ ସେ ନା ବାୟୁଟା ସ୍ପର୍ଶ ମାଧ୍ୟମରେ ଜାଣିବ, ବାୟୁଟା ଚକ୍ଷୁରେ ଆମେ ଜାଣିପାରିବା ନାହିଁ ଏଠି ବାୟୁ ଅଛି ବୋଲି, ଏଇଟା ଏ ବାୟୁ ବୋଲି ଦେଖିପାରିବା ନାହିଁ, ବାୟୁଟା କେମିତି ଜାଣିବା ନା ସ୍ପର୍ଶ ମାଧ୍ୟମରେ, ସ୍ପର୍ଶେନ୍ଦ୍ରିୟ ମାଧ୍ୟମରେ ତ୍ୱକ୍ ତ୍ୱକ୍ ଯେଉଁ ଇନ୍ଦ୍ରିୟ ରହିଛି ବା ଚର୍ମ ଯେଉଁ ରହିଛି ସ୍ପର୍ଶ ଅନୁଭବ କରୁଛେ, ଏଇ ସ୍ପର୍ଶ ଇନ୍ଦ୍ରିୟ ମାଧ୍ୟମରେ ଆମେ ଜାଣିବା ଏଠି ବାୟୁ ରହିଛି ବୋଲି, ନହେଲେ ଜାଣିପାରିବା ନାହିଁ, ବାୟୁ ଥିଲେ ମଧ୍ୟ ଆମେ ଦେଖିପାରିବା ନାହିଁ, ଜଳଟା ମଧ୍ୟ ସବୁବେଳେ ଜଳଟା ଯଦି ଆମେ ଦେଖିପାରିବା କିନ୍ତୁ ଜଳଟାକୁ ଅନୁଭବ କରିବା ଜିହ୍ୱା ମାଧ୍ୟମରେ, ଜଳଟା ଦେଖିପାରିବା, ଜଳର ମଧ୍ୟ ରୂପ ରହିଛି ତାକୁ ଦେଖିପାରିବା, ଅଗ୍ନି ଅଗ୍ନିଟାକୁ ଆମେ ଦେଖିପାରିବା ରୂପ ରହିଛି, ରୂପ ପର୍ଯ୍ୟନ୍ତ ଯେଉଁଠି ଅଛି ସେଠି ଆମେ ଚକ୍ଷୁ ମାଧ୍ୟମରେ ଦେଖିପାରିବା, ଅନ୍ୟ ଦେଖିପାରିବା ନାହିଁ, ତେଣୁ ଭୂମି ଜଳ ଏବଂ ଅଗ୍ନି ଏ ତିନୋଟି ତତ୍ତ୍ୱରେ ରୂପ ରହିଛି, ତେଣୁ ଆମେ ଚକ୍ଷୁରେ ଦେଖିପାରିବା, ବାୟୁ ଏବଂ ଆକାଶ ଏଇ ଦୁଇଟିକୁ ଚକ୍ଷୁରେ ଦେଖିପାରିବା ନାହିଁ, ବାୟୁଟାକୁ ଜାଣିବା ପାଇଁ ହେଲେ ସ୍ପର୍ଶେନ୍ଦ୍ରିୟ ମାଧ୍ୟମରେ ଜାଣିବା ଏବଂ ଆକାଶକୁ ଜାଣିବା ପାଇଁ ହେଲେ ଶବ୍ଦ ମାଧ୍ୟମରେ ଜାଣିବା, ତେଣୁ ଏ ସମଗ୍ର ଶରୀରକୁ ଯଦି ଜଣେ ଦେଖିବେ ଏକ୍ସପେରିମେଣ୍ଟ କରିବେ କ'ଣ ସବୁ ରହିଛି ଶବ୍ଦ ଶରୀର ଭିତରେ, ବହୁତ କଥା ଶରୀର ଭିତରେ ରହିଛି, ମସ୍ତକରେ ଯେଉଁ ରହିଛି ଆମର କଜା ଯେଉଁ ରହିଛି ଆମର ମେଧା ଶକ୍ତି ରହିଛି ବୈଜ୍ଞାନିକମାନେ କହନ୍ତି, ଆମେ କାହାର କେତେ ବୁଦ୍ଧି ରହିଛି, ମସ୍ତକରେ ସେରେବ୍ରମ୍ ଗୋଟେ ପାର୍ଟ ରହିଛି ଯେଉଁଥିରେ ରହିଛି ସେଇଟା ମେଧା ଶକ୍ତି ରହିଛି, ଆମ ପ୍ରଭୁପାଦ ମହାରାଜ କହନ୍ତି ଯେତେ ଉନ୍ନତ ବୈଜ୍ଞାନିକଙ୍କର ବିଚାର କରାଯାଇଛି ସବୁଠୁ ବଡ଼ ଉନ୍ନତ ବୈଜ୍ଞାନିକମାନଙ୍କର ଯେଉଁ ସେରେବ୍ରମ୍ ଯେଉଁ ରହିଛି 64 ଆଉନ୍ସ ରହିଛି ତା'ର ଯେଉଁ ମେଧା ବା ସେରେବ୍ରମ୍ରେ ସେଇଟା ରହିଛି, ସେ 64 ଆଉନ୍ସ ରହିଛି ତା'ର ଭିତରେ ମେଧା ଶକ୍ତି ରହିଛି, ତେଣୁ ଏଇଭଳି ଭାବରେ ଏ ଶରୀରକୁ ଯେତେ ଆମେ ଗୋଟିଏ ଗୋଟିଏ ଟିକି ନେଇକି ପରୀକ୍ଷା କଲେ ମଧ୍ୟ ସେଠି ମନ ବୋଲି କେଉଁ ବସ୍ତୁ ଅଛି ଜାଣିପାରିବ ନାହିଁ, କାରଣ ମନଟା ସୂକ୍ଷ୍ମ ତତ୍ତ୍ଵ, ମନ ବୁଦ୍ଧି ଏବଂ ଅହଙ୍କାର ଏ ତିନୋଟି ତତ୍ତ୍ଵ ଯେଉଁ ରହିଛି ଏଇଟା ପ୍ରାଣବାୟୁ ସହିତ ମିଶିକି ରହିଛି, ଆତ୍ମା ସହିତ ମିଶିକି ରହିଛି, ସିଏ ସୂକ୍ଷ୍ମ ଶରୀରରେ ଆତ୍ମାଟି ରହିଛି, ଆତ୍ମା ହେଉଛି ସୂକ୍ଷ୍ମ ଶରୀର ଯେଉଁ ଆମର ହୃଦୟ ଭିତରେ ଭଗବତ ଗୀତାରେ ଭଗବାନ କହିଛନ୍ତି ଯେ ଈଶ୍ୱର ସର୍ବଭୂତାନାମ ଉଦ୍ଦେଶ୍ୟ ଅର୍ଜୁନ ତିଷ୍ଠତି, ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି, ବହୁତ ସ୍ଥାନରେ କଥା କୁହାଯାଇଛି, ତେଣୁ ହୃଦୟ ଭିତରେ ଯେଉଁ ଭଗବାନ ରହିଛନ୍ତି ଭଗବାନ ସହିତ ପରମାତ୍ମାଙ୍କ ସହିତ ଆତ୍ମା ରହିଛନ୍ତି ମିଶିକି ରହିଛନ୍ତି, ଉପନିଷଦରେ ବର୍ଣ୍ଣନା କରାଯାଇଛି ଗୋଟେ ତରୁରେ ଗୋଟେ ବୃକ୍ଷରେ ଦୁଇଟି ପକ୍ଷୀ ରହିଛନ୍ତି, ଗୋଟିଏ ହେଉଛି ଆତ୍ମା ରୂପକ ପକ୍ଷୀ, ଗୋଟିଏ ହେଉଛି ପରମାତ୍ମା ରୂପକ ପକ୍ଷୀ। ତେଣୁ ଏ ଦୁଇ ଜଣ କେଉଁଠି ରହୁଛନ୍ତି ନା ହୃଦୟ ଭିତରେ ରହିଛନ୍ତି। ଈଶ୍ୱର ସର୍ବଭୂତାନା ଉଦ୍ଦେଶ୍ୟ ଗୁଣ ତିଷ୍ଠତି ସର୍ବସ୍ୱଚାହମ ଉଦ୍ଦିଶନିବିଷ୍ଟୋ ବହୁତ ସ୍ଥାନରେ କୁହାଯାଇଛି ହୃଦୟ ଭିତରେ ରହିଛନ୍ତି। ଆମର ଆତ୍ମା ଏବଂ ପରମାତ୍ମା ଏ ଦୁଇଟି ବସ୍ତୁ ରହିଛନ୍ତି। ତେଣୁ ଆତ୍ମା ସହିତ ଏ ତିନୋଟି ଜିନିଷ ରହିଛି, ମନ ବୁଦ୍ଧି ଏବଂ ଅହଙ୍କାର। ଆତ୍ମାର ସେଇଟା ହେଉଛି ବିଭିନ୍ନ ଶକ୍ତି, ମନ ବୁଦ୍ଧି ଏବଂ ଅହଙ୍କାର। ତେଣୁ ଏତେ ସୂକ୍ଷ୍ମ ଏଇଟାକୁ କେହି ବୁଝିପାରନ୍ତି ନାହିଁ। ବହୁତ ଆମର ସାଇକୋଲୋଜି ରହିଛି, ସାଇକୋଲୋଜି ଡିପାର୍ଟମେଣ୍ଟ ରହିଛି, ମନସ୍ତାତ୍ତ୍ୱିକ ବିଭାଗ ରହିଛି। କିନ୍ତୁ ଯଦିଓ ସାଇକୋଲୋଜି ଏଇଟା କହୁଛନ୍ତି ମନସ୍ତାତ୍ତ୍ୱିକ, କିନ୍ତୁ ମନଟାକୁ ଯେ ସେ କେଉଁଠି ସେ ମନଟା ରହିଛି ସେମାନେ କହିପାରିବେ ନାହିଁ। ଏଇଟା ଯେଉଁମାନେ ବୈଦିକ ଶାସ୍ତ୍ର ଅଧ୍ୟୟନ କରୁଛନ୍ତି ଏଇସବୁ ଜିନିଷ ଜାଣିପାରିବେ, ନହେଲେ ଅନ୍ୟମାନେ ଜାଣିପାରିବେ ନାହିଁ। ଏ ଭୌତିକ ବସ୍ତୁ ନୁହଁ। ଯଦିଓ ମନ ବୁଦ୍ଧି ଓ ଅହଙ୍କାର ମଧ୍ୟ ଭୌତିକ ତତ୍ତ୍ୱ, ମନ ବୁଦ୍ଧି ଓ ଅହଙ୍କାର ଏ ମଧ୍ୟ ଭୌତିକ, ଏଇଟା ଶୁଦ୍ଧ ନୁହଁ। କିନ୍ତୁ ଯେତେବେଳେ ଆମେ ଭଗବାନଙ୍କ ସେବାରେ ନିଯୁକ୍ତ ହେଉଛେ ସେତେବେଳେ ମନ ବୁଦ୍ଧି ଓ ଅହଙ୍କାର ଏସବୁ ଶୁଦ୍ଧ ହୋଇଯାଉଛନ୍ତି, ସେ ଆଉ ଭୌତିକ ରହୁନାହାନ୍ତି। ଆତ୍ମା ସହିତ ସବୁବେଳ ପାଇଁ ରହିଛି ଏ ତିନୋଟି ତତ୍ତ୍ୱ, ମନ ବୁଦ୍ଧି ଓ ଅହଙ୍କାର। ତେଣୁ ବହୁତ ସୂକ୍ଷ୍ମ ବସ୍ତୁ। ତେଣୁ ସେ ମନ ବିଷୟରେ ଯେଉଁ କୁହାଯାଉଛି, ଏ ମନ ଆତ୍ମା ହେଉଛି ମନର ଉର୍ଦ୍ଧ୍ୱରେ। ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଭଗବାନ କହିଲେ, ଇନ୍ଦ୍ରିୟାଣି ପରାଣ୍ୟାହୁ ଇନ୍ଦ୍ରିୟେଭ୍ୟୋ ପରମ ମନ ମନ ସ୍ୱସ୍ତି ପରାବୁଦ୍ଧି ଯୋ ବୁଦ୍ଧେ ପରବସ୍ତୁ ସହ। ଆମର ପ୍ରକୃତ ପରିଚୟ କିଏ ଅର୍ଜୁନକୁ ଭଗବାନ ଦେଉଛନ୍ତି, ଆମେ ଇନ୍ଦ୍ରିୟ ନୁହଁ। ଆମେ ଶରୀର ଯେଉଁ ରହିଛି ଆଗରେ ଦଶଟି ଇନ୍ଦ୍ରିୟ ରହିଛି, ପାଞ୍ଚଟି କର୍ମେନ୍ଦ୍ରିୟ ଏବଂ ପାଞ୍ଚଟି ଜ୍ଞାନେନ୍ଦ୍ରିୟ। ଏ ଶରୀର ଜଡ଼ ଶରୀର ଠାରୁ ଏ ଇନ୍ଦ୍ରିୟମାନେ ବହୁତ ଉନ୍ନତର, ଚକ୍ଷୁରେ ଆମେ ଦେଖିପାରୁଛେ, ତେଣୁ ଏଇଟା ବହୁତ ଶକ୍ତିଶାଳୀ ଇନ୍ଦ୍ରିୟ। ଏହିସବୁ ଭାବରେ ଆମ ଜ୍ଞାନେନ୍ଦ୍ରିୟ କର୍ମେନ୍ଦ୍ରିୟ ସବୁ ରହିଛି, ଜଡ଼ ଶରୀର ଠାରୁ ସେଇଟା ଉନ୍ନତ। କିନ୍ତୁ ତାଠାରୁ ଉନ୍ନତ ହେଉଛି ମନ, ମନ ମାଧ୍ୟମରେ ମନ ଇନ୍ଦ୍ରିୟା ଇନ୍ଦ୍ରିୟମାନଙ୍କ ରାଜା ବୋଲି କୁହାଯାଉଛି। ଇନ୍ଦ୍ରିୟମାନଙ୍କୁ ସେ କଣ୍ଟ୍ରୋଲ କରୁଛି, ସବୁ ଇନ୍ଦ୍ରିୟମାନଙ୍କୁ, ଚକ୍ଷୁ କର୍ଣ୍ଣ ନାସିକା ଏଇ ଯେତେ ପଞ୍ଚ ଜ୍ଞାନେନ୍ଦ୍ରିୟ ପଞ୍ଚ କର୍ମେନ୍ଦ୍ରିୟ ସବୁ ରହିଛି, ତା'ର ରାଜା ହେଉଛନ୍ତି ମନ। ମନ ମାଧ୍ୟମରେ ସେମାନେ ଉପଭୋଗ କରୁଛନ୍ତି, ଚକ୍ଷୁ ଆମେ ଦେଖୁଛି, ବିଭିନ୍ନ ବସ୍ତୁ ଦେଖୁଛି, ସେଇଟା ମନ ତାକୁ ଉପଭୋଗ କରୁଛି ବା ଆନନ୍ଦ ଆସ୍ୱାଦନ କରୁଛି। କର୍ଣ୍ଣ ଶୁଣୁଛି, କର୍ଣ୍ଣ ମାଧ୍ୟମରେ ମନଟାକୁ ମନ ସେଟାକୁ ଆସ୍ୱାଦନ କରୁଛି। ଏଭଳି ଭାବରେ ମନ ହେଉଛି ସବୁ ଇନ୍ଦ୍ରିୟମାନଙ୍କ ରାଜା ବୋଲି କୁହାଯାଏ। ତେଣୁ ଏ ମନ ଇନ୍ଦ୍ରିୟମାନଙ୍କର ଉର୍ଦ୍ଧ୍ୱ ହେଉଛି ମନ, ଇନ୍ଦ୍ରିୟାଣ ପରାଣ୍ୟା ହଉ ଇନ୍ଦ୍ରିୟ ପରମ ମନ। ମନ ସ୍ୱସ୍ଥ ପରାବୁଦ୍ଧି, ମନଠାରୁ ଆହୁରି ଉନ୍ନତର ବା ଶକ୍ତିଶାଳୀ ହେଉଛି ବୁଦ୍ଧି। ବୁଦ୍ଧି ତେଣୁ ବୁଦ୍ଧି ଯେଉଁ ରହିଛି, ବୁଦ୍ଧି ମନକୁ କଣ୍ଟ୍ରୋଲ କରିବା କଥା, କିନ୍ତୁ ମନ ଏତେ ଶକ୍ତିଶାଳୀ ହେଉଛି ବୁଦ୍ଧିକୁ ମଧ୍ୟ କଣ୍ଟ୍ରୋଲ କରିଦେଉଛି ସିଏ। କିନ୍ତୁ ପ୍ରକୃତରେ ଆମେ ସେଥିପାଇଁ ଭଗବତ ଗୀତା ତୃତୀୟ ଅଧ୍ୟାୟରେ ଏହିସବୁ ବିଷୟରେ କହି ଅନ୍ତିମରେ କହିଲେ, ସେଥିପାଇଁ ଏବଂ ବୁଦ୍ଧେ ପରମ ବୁଦ୍ଧ୍ୱା ସଂସ୍ତଭ୍ୟାତ୍ମାନ ମହାତ୍ମାନା ଦହି ଶତ୍ରୁ ମହାବାହୁ କାମରୂପମ ଦୁରାସଦମ। ଅର୍ଜୁନ ଯଦି ପ୍ରଶ୍ନ ପଚାରିଲେ, ପ୍ରଭୁ କାହିଁକି ଲୋକମାନେ ଏହିସବୁ ବିଭିନ୍ନ ପ୍ରକାର ପାପ କାର୍ଯ୍ୟ କରୁଛନ୍ତି, ଯଦିଓ ସେମାନେ ଚାହୁଁନାହାନ୍ତି କରିବା ପାଇଁ, ତାକୁ ସତ୍ୟଜନ ତାକୁ କିଏ ଜବରଦସ୍ତି ସେଥିରେ ପାପ କାର୍ଯ୍ୟ ନିଯୁକ୍ତ କରାଉଛି। ଅର୍ଥାତ୍ କିଏ ନାମ ପ୍ରଯୁକ୍ତ ଏବଂ ପାପଂ ଚାହୁଁଛି ପୁରୁଷ ଅନିଚ୍ଛନ ବି ବାସ୍ନୀୟ ବଳାଧିକ ନିୟୋଜିତ। ଯଦିଓ ସେ ଚାହୁଁନାହିଁ, କିନ୍ତୁ ତଥାପି ସେ ଏ ପାପ କାର୍ଯ୍ୟରେ ଲିପ୍ତ ରହୁଛି, କାରଣ କ'ଣ କହୁ। ତେଣୁ ଭଗବାନ ସେ ପ୍ରଶ୍ନର ବହୁତ କଥା କହିଛନ୍ତି, ଉତ୍ତର ଦେଇଛନ୍ତି, ଅନ୍ତିମରେ ଏ କଥା କହିଲେ, ଏବଂ ବୁଦ୍ଧେ ଆମେ ଯେତେବେଳେ ଏଇ ବୁଦ୍ଧିଟା ମାଧ୍ୟମରେ ଭଗବାନ ସହିତ ଯୁକ୍ତ କରିବା ବୁଦ୍ଧିକୁ, ସେତେବେଳେ ଆମେ ଶୁଦ୍ଧ ବୁଦ୍ଧି ପ୍ରାପ୍ତ ହେବା। ଭଗବାନ ସହିତ ସଂସ୍ତଭ୍ୟାତ୍ମାନ ଆତ୍ମନା ଏବଂ ବୁଦ୍ଧି ପରମ ବୁଦ୍ଧ୍ୱା, ପରମ ବୁଦ୍ଧି ଶ୍ରେଷ୍ଠ ବୁଦ୍ଧି ହେଉଛି ଭଗବାନଙ୍କର। ଭଗବାନ ସମସ୍ତଙ୍କୁ ବୁଦ୍ଧି ପ୍ରଦାନ କରନ୍ତି ବା ଜ୍ଞାନ ପ୍ରଦାନ କରନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ସହିତ ଯୁକ୍ତ ହୋଇଛନ୍ତି, ଭଗବାନ ତାଙ୍କୁ ଶୁଦ୍ଧ ବୁଦ୍ଧି ପ୍ରଦାନ କରନ୍ତି। ବୁଦ୍ଧିର ମଧ୍ୟ ବିଭିନ୍ନ ସ୍ତର ରହିଛି, ବୈଜ୍ଞାନିକମାନଙ୍କ ମଧ୍ୟ ବୁଦ୍ଧି ରହିଛି, କିନ୍ତୁ ସେ ଆତ୍ମା ସମ୍ବନ୍ଧ ବୁଦ୍ଧି ସେମାନେ ପ୍ରାପ୍ତ ହୋଇପାରିନାହାନ୍ତି, ସେ ନିମ୍ନ ସ୍ତରର ବୁଦ୍ଧି। ବହୁତ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି, ଯେମିତି ଆମର ରହିଛନ୍ତି ବ୍ରହ୍ମବାଦୀମାନେ, ବ୍ରହ୍ମଚିନ୍ତନ କରୁଛନ୍ତି, ବହୁତ ତାଙ୍କର ଉନ୍ନତ ବୁଦ୍ଧି, ସେଥିପାଇଁ ସେମାନେ ଭୌତିକ ଜଗତରେ ତ୍ରିଗୁଣକୁ ଉର୍ଦ୍ଧ୍ୱକୁ ପଳାଇ ଯାଉଛନ୍ତି, ତ୍ରିଗୁଣାତୀତ ହୋଇଯାଉଛନ୍ତି। ଏତେ ବୁଦ୍ଧି ତାଙ୍କର ରହିଛି ଗୁଣ କିନ୍ତୁ କାହାର ସେ ବୁଦ୍ଧି ସେମାନେ ପ୍ରାପ୍ତ ହୋଇଯାଇଛନ୍ତି, ଏତେ ବୁଦ୍ଧି ରହିଛି କିନ୍ତୁ ଅବିଶୁଦ୍ଧ ହୃଦୟ। ଯଦିଓ ସେମାନେ ବ୍ରହ୍ମଚିନ୍ତନ କରୁଛନ୍ତି, ବ୍ରହ୍ମଚିନ୍ତନ ମାଧ୍ୟମରେ ତାଙ୍କର ସେମାନେ ତ୍ରିଗୁଣରୁ ପାର ହୋଇଯାଉଛନ୍ତି, ତ୍ରିଗୁଣର ଉର୍ଦ୍ଧ ଜୀବ ବ୍ରହ୍ମଭୂତ ସ୍ୱରୂପ ପଳେଇଯାଉଛନ୍ତି, ବ୍ରହ୍ମଲୋକ ପ୍ରାପ୍ତ ହେଉଛନ୍ତି। ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ରହିଛି ବ୍ରହ୍ମ ଜ୍ୟୋତି ରହିଛି ସ୍ତର, ସେହି ସ୍ତରକୁ ସେମାନେ ପ୍ରାପ୍ତ ହେଉଛନ୍ତି। କିନ୍ତୁ ତଥାପି ସେ ଅବସ୍ଥାରେ ମଧ୍ୟ ବୁଦ୍ଧି ଶୁଦ୍ଧ ନୁହଁ। ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ଏ ଗର୍ଭସ୍ଥିତିରେ ଏ କଥାଟି କହିଛନ୍ତି, ଯେ ନିଅରି ବିନ୍ଦାକ୍ଷ ବିମୁକ୍ତ ମାରିଣ ତ୍ୱୟସ୍ତ ଭାବ ବିଶୁଦ୍ଧ ବୁଦ୍ଧୟ ଆରୁହ୍ୟ କୃଚ୍ଛ୍ରେଣ ପରମ ପଦଂ ତଥା ପଥନ୍ତି ଅଧ ଅନାଦ ଦୁଷ୍ମଦ ଅଙ୍ଗ୍ରୟ। ଅବିଶୁଦ୍ଧ ବୁଦ୍ଧୟ ସେମାନେ, ତାଙ୍କର ବୁଦ୍ଧି ଶୁଦ୍ଧ ହୋଇନାହିଁ। ଯଦିଓ ସେମାନେ ବହୁତ କଷ୍ଟ ସ୍ୱୀକାର କରୁଛନ୍ତି, ଭଗବାନଙ୍କ ପାଦପଦ୍ମରେ ଆଶ୍ରୟ ନେଇନାହାନ୍ତି, ବ୍ରହ୍ମଚିନ୍ତନ କରୁଛନ୍ତି, ସେ କଥା କହିଲେ ଦଶମ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ବ୍ରହ୍ମା ଭଗବାନଙ୍କର ମାଆଙ୍କ ଗର୍ଭରେ ରହିଛନ୍ତି, ଦେବଙ୍କ ଗର୍ଭରେ ରହିଛନ୍ତି, ସେହି ସମୟରେ ସ୍ତୁତିଟି ସେ କରିଛନ୍ତି। ଯେ ନିଆର ବିନ୍ଦାକ୍ଷ ବିମୁକ୍ତ ମାନ, ସେମାନେ ଭାବୁଛନ୍ତି ଆମେ ମୁକ୍ତ ହୋଇଗଲୁ ବୋଲି, କିନ୍ତୁ ଭଗବାନ କେତେ ସୁନ୍ଦର ତାଙ୍କ ରୂପ ରହିଛି, ଅରବିନ୍ଦାକ୍ଷ ନମାମେଶ୍ୱର ପାଠ କରୁଛେ, କେତେ ସୁନ୍ଦର ରୂପ ଭଗବାନଙ୍କର। ଏହି ରୂପକୁ ଯେଉଁମାନେ ଗ୍ରହଣ କରୁନାହାନ୍ତି ସେମାନେ ଭାବୁଛନ୍ତି ଆମେ ମୁକ୍ତ ହୋଇଗଲୁ, ବିମୁକ୍ତ ମାନିନ। ଯେ ନିଆର ବିନ୍ଦାକ୍ଷ ବିମୁକ୍ତ ମାନ ତୋହି ଅସ୍ତ ଭାବ ଅବିଶୁଦ୍ଧ ବୁଦ୍ଧ, ସେ ଭଗବାନଙ୍କ ସହିତ ଯେହେତୁ ଶରଣ ଯାଇନାହାନ୍ତି, ତାଙ୍କ ବୁଦ୍ଧି ଶୁଦ୍ଧ ହୋଇନାହିଁ, ଅବିଶୁଦ୍ଧ ବୁଦ୍ଧୟ। ତେଣୁ ଆରୁହ୍ୟ କୃଚ୍ଛ୍ରେଣ ପରମ ପଦ, ଯଦି ବହୁତ କଷ୍ଟ ସ୍ୱୀକାର କରି ସେମାନେ ଏ ତ୍ରିଗୁଣକୁ ଉର୍ଦ୍ଧ୍ୱକୁ ପଳେଇ ଯାଆନ୍ତି, ପରମ ପଦ ପ୍ରାପ୍ତ ହୁଅନ୍ତି, କିନ୍ତୁ ପତନ୍ତି ଅଧ, ସେଠାରେ ମଧ୍ୟ ତାଙ୍କର ପତନ ହୋଇଯାଏ। କାହିଁକି ନା ଅନାଦ୍ୟ ଦୁଷ୍ମ ଦଙ୍ଗ୍ରହ, ଭଗବାନଙ୍କ ପାଦପଦ୍ମରେ ସେମାନେ ଆଶ୍ରୟ ନେଇନାହାନ୍ତି। ତେଣୁ ଯେଉଁମାନେ ଭଗବାନଙ୍କ ସେବାରେ ନିଯୁକ୍ତ ରହିଛନ୍ତି, ଭଗବାନଙ୍କୁ ଶୁଦ୍ଧ ବୁଦ୍ଧି ପ୍ରଦାନ କରନ୍ତି। ଭଗବତ ଗୀତାରେ ଭଗବାନ ସୀତା କହିଲେ ଦଶମ ଅଧ୍ୟାୟରେ, ଯେ ତେଷାଂ ସତତ ଯୁକ୍ତାନାଂ ଭଜତେ କୀର୍ତ୍ତିପୂର୍ବକଂ ଦଦାମି ବୁଦ୍ଧିଯୋଗନ୍ତଂ ଯେନ ମାମ ଖୋଜାନ୍ତି ତେ। ଯେହେତୁ ଯେଉଁମାନେ ଭଗବାନଙ୍କ ସହିତ ସତତ ଯୁକ୍ତ ହୋଇ ଭଗବାନଙ୍କ ଭଜନରେ ନିଯୁକ୍ତ ରହିଛନ୍ତି, ପ୍ରୀତିପୂର୍ବକ ଭଗବାନ ଭଜନ କରୁଛନ୍ତି, ତାଙ୍କୁ ସେ ବୁଦ୍ଧିଯୋଗ ପ୍ରଦାନ କରନ୍ତି। ଦଦାମି ବୁଦ୍ଧିଯୋଗନ୍ତଂ, ଯେଉଁ ବୁଦ୍ଧିଯୋଗରେ ଆମେ ଭଗବାନ ପାଖକୁ ଯାଇପାରିବା। ତେଣୁ ସେହି ବୁଦ୍ଧି ଯାହା ରହିଛି ସେଇଟା ମନକୁ ସେ ନିଜର କଣ୍ଟ୍ରୋଲରେ କରିବେ, ନହେଲେ ସେ ବୁଦ୍ଧି ନ ହେଇଥିବା ପର୍ଯ୍ୟନ୍ତ ମନ ବୁଦ୍ଧିକୁ କଣ୍ଟ୍ରୋଲ କରିଦେବ। ତେଣୁ ଭଗବାନଙ୍କ ସହିତ ଯେଉଁମାନେ ଯୁକ୍ତ ହୋଇଛନ୍ତି ସେମାନେ ଶୁଦ୍ଧ ବୁଦ୍ଧି ପ୍ରାପ୍ତ ହୁଅନ୍ତି, ଶୁଦ୍ଧ ବୁଦ୍ଧିରେ ସେମାନେ ମନକୁ ସନ୍ତଭ୍ୟ ଏଇ ସେ କଥା କହିଲେ ତୃତୀୟ ଅଧ୍ୟାୟ ଅନ୍ତିମ ଶ୍ଳୋକରେ କଥା କହିଲେ ଭଗବାନ, ଏବଂ ବୁଦ୍ଧି ପରମ ବୁଦ୍ଧା ସଂସ୍ତଭ୍ୟାତ୍ମାନ ମହାତ୍ମନା। ସେହି ବୁଦ୍ଧି ଯେଉଁମାନେ ପ୍ରାପ୍ତ ହୋଇଛନ୍ତି ସେହି ବୁଦ୍ଧି ଦ୍ୱାରା ମନକୁ ସେମାନେ ସଂସ୍ତଭ୍ୟ ବା ନିଜ କଣ୍ଟ୍ରୋଲରେ କରିପାରିବେ, ସଂସ୍ତଭ୍ୟାତ୍ମାନ। ତେଣୁ ଯେଉଁମାନେ ମନକୁ କଣ୍ଟ୍ରୋଲ କରିପାରିଛନ୍ତି, ଜହି ଶତ୍ରୁ ମହାଭାବ, ଏଇ ଯେଉଁ ସବୁ ଶତ୍ରୁ ରହିଛନ୍ତି, କାମ କ୍ରୋଧ ଲୋଭ ମୋହ ମନ ଆଶ୍ଚର୍ଯ୍ୟ ଇତ୍ୟାଦି ଆମ ଷଡ଼ ଋତୁ ରହିଛନ୍ତି, ଏମାନଙ୍କୁ ଆମେ ଜୟ କରିପାରିବା। ଜୟ ଶତ୍ରୁ ମହାଭାବ କାମରୂପମ ଦୁରାସଦମ, ଯେଉଁ କାମରୂପକ ଶତ୍ରୁ ଆମର ରହିଛି ଦୁରାସଦମ, ଗୋଟିଏ କାମ ପୂରଣ କଲେ ଆଉ ଗୋଟେ କାମ ଆସିବ, ସେଇଟା ପୂରଣ କଲେ ଆଉ ଗୋଟେ କାମ ଆସିବ, ସରିବ ନାହିଁ, ଶେଷ ପର୍ଯ୍ୟନ୍ତ ସରିବ, ମୃତ୍ୟୁ ପର୍ଯ୍ୟନ୍ତ ସରିବ ନାହିଁ। ଫେର ଆକବର ପଚାରିଲେ ବୀରବଲଙ୍କୁ, ଯେ ଏ ଯେଉଁ ଆମର କାମନା ରହିଛି ସେଇଟା କେତେଦିନ ପର୍ଯ୍ୟନ୍ତ ରହୁଛି? ତେଣୁ ବୀରବଲ କହିଲେ ମୃତ୍ୟୁ ପର୍ଯ୍ୟନ୍ତ ସେଇଟା ରହିବ। ତେଣୁ ଆକବର କହିଲେ ଜଣେ ଯଦି ବୃଦ୍ଧ ହୋଇଯାଉଛି ତା'ର କାମନା କ୍ଷୀଣ ହୋଇଯିବା କଥା, ଆମର କାମନା ରହୁଛି, ସେ ବୁଝିପାରିଲେ ନାହିଁ। ତେଣୁ ବୀରବଲ କହିଲେ ଠିକ୍ ଅଛି, ଆମେ ପରୀକ୍ଷା କରିଦେବା। କହିଲେ ସେ ତାଙ୍କ ରାଜ୍ୟରେ ଯେଉଁ ସବୁ ବୃଦ୍ଧ ବ୍ୟକ୍ତି ଅଛନ୍ତି ତାଙ୍କୁ ଖବର ଦିଆଗଲା, ଏ ଆକବର ଆସିବେ। ତେଣୁ ବୀରବଲ କହିଲେ ଆପଣଙ୍କର କନ୍ୟାଙ୍କୁ ଆଣିକି ଆସିଥିବେ, ସେ ଯେଉଁ ବୃଦ୍ଧ ବ୍ୟକ୍ତି ଜଣଙ୍କ ମୃତ୍ୟୁ ସଜାରେ ପଡ଼ିଛି, ବେଡ୍ରିଡ଼ିଂ ଅବସ୍ଥାରେ ରହିଛି ସିଏ, କିନ୍ତୁ ତାଙ୍କୁ ଖବର ଦିଆଗଲା ଯେ ରାଜା ଆସୁଛନ୍ତି, ଆକବର ଆସୁଛନ୍ତି। କିନ୍ତୁ ରାଜା ଆସିଲେ, ବୀରବଲ ଆସିଲେ ଏବଂ ତାଙ୍କ କନ୍ୟା ମଧ୍ୟ ଆସିଲେ, ସେ ବୃଦ୍ଧ ବ୍ୟକ୍ତି ଜଣଙ୍କ ସେ କନ୍ୟାକୁ ଲକ୍ଷ୍ୟ କରି ରହିଲେ, ରାଜାଙ୍କୁ ଆଉ ଦେଖିଲେ ନାହିଁ, ଚାହିଁଲେ ନାହିଁ। ତେଣୁ ଆକବର ବୁଝିଗଲେ, ମୃତ୍ୟୁ ଜମଜମ ଭାବ ସ୍ମରଣ ଭାବ ତେଜନ୍ତ ଦେଇ କଳେବର ତନ୍ତମେ ବିଧି କହୁଛେ ସଦା ତଦ୍ଭାବ ଭାବିତ, ମୃତ୍ୟୁ ସମୟ ପର୍ଯ୍ୟନ୍ତ ଆମର ଏଇ କାମନା ରହିବ, ସେ ସବ ନାହିଁ। ତେଣୁ ଯେଉଁମାନଙ୍କର ବୁଦ୍ଧି ଭଗବାନ ସହିତ ଯୁକ୍ତ ହୋଇନାହିଁ, ସେ ଶୁଦ୍ଧ ବୁଦ୍ଧି ପ୍ରାପ୍ତ ହୋଇନାହାନ୍ତି, ମନ ସେ ମନକୁ କଣ୍ଟ୍ରୋଲ କରିପାରିବେ, ମନ ଦ୍ୱାରା ସେମାନେ କଣ୍ଟ୍ରୋଲ ହୋଇକି ରହୁଛନ୍ତି। ତେଣୁ ବିଭିନ୍ନ ପ୍ରକାର କାମନା ରହୁଛି ଅନ୍ତିମ ସମୟରେ, ଯେମ୍ ଯେମ୍ ବାହାରି ସ୍ମରଣ ଭାବ, ମନ ସେତେବେଳେ ବିଭିନ୍ନ ପ୍ରକାର କାମନା କରୁଥିବ, ଏଇଟା ହେଲା, ସେଇଟା ହେଲା, ଏଇଟା ଫେଲିଅର୍ ହୋଇଗଲା, ଏଇଟା କଲେ ସକ୍ସେସ୍ ହେବ, ଏଇଭଳି ଭାବରେ ଜୀବନ ସାରା ଯାହା ହୋଇଥିଲା ସେସବୁ ଅନ୍ତିମ ମୁହୂର୍ତ୍ତରେ ସେସବୁ ଚିନ୍ତା କରିବେ। ମୃତ୍ୟୁ ସମୟରେ ଯେତେବେଳେ ଆତ୍ମା ଯେତେବେଳେ ସର୍ବ ତ୍ୟାଗ କରିବ, ସେ ସମୟରେ ସେ ଚିନ୍ତାଟି ରହିବ, ସେଇ ଚିନ୍ତାଟି ହେଉଛି ମୁଖ୍ୟ, ସେଇ ଚିନ୍ତାଟି ହେଉଛି ଫାଇନାଲ୍ ଏକ୍ଜାମିନେସନ୍, କ'ଣ ଆମେ ଚିନ୍ତା କଲେ। ପ୍ରଭୁପାଦ ମହାରାଜ କହନ୍ତି, ବଙ୍ଗଳାର ଗୋଟେ କଥା ରହିଛି, ସାଧନ କର, ଯାହା କରୁଛ କର, ମର୍ତ୍ତେ ଜାଣିଲେ ହଏ, କେମିତି ମରିବାକୁ ପଡ଼ିବ ସେଇଟା ଯଦି ଜାଣିଗଲେ ତାହେଲେ ସିଦ୍ଧି ପ୍ରାପ୍ତ ହୋଇଯିବ। ଜାଣେ କେମିତି ମରିବାକୁ ପଡ଼ିବ, ମୃତ୍ୟୁ ସମୟରେ ଯେଉଁ ଚିନ୍ତାଟା ଆସିବ ସେଇଟା ହେଉଛି ସବୁଠାରୁ, ସେଇଟା ହେଉଛି ଆମ ନିର୍ଣ୍ଣୟାତ୍ମକ, ସେଇଟା ଫାଇନାଲ୍ ଏକ୍ଜାମ ପରୀକ୍ଷାଟା ଫଳ ଆମେ ସେଇଠି ପାଇଯିବା, କେତେ ମାର୍କ ରଖିଲେ ସେଇଠି ଜଣାପଡ଼ିବ, ତା ପରଜନ୍ମରୁ ସେଇଟା ଆସିବ। ସେଇଟା ମୃତ୍ୟୁ ସମୟରେ ଯେଉଁଭଳି ଭାବେ ଚିନ୍ତା କରିବା, ମନ ଏଇ ମନ ରହୁଛି ସେଠି ନିର୍ଣ୍ଣୟାତ୍ମକ ରୋଲ୍ ନେଉଛି, ସିଏ ମନ ଯେଉଁଭଳି ଭାବେ ଚିନ୍ତା କରିବ ସେଇଭଳି ଭାବରେ ଆଉ ଗୋଟେ ଶରୀର ଆମେ ପ୍ରାପ୍ତ ହେବା। ଯେମ୍ ଯେମ୍ ବା ଆଦି ସ୍ମରଣ ଭାବ ତଜନ୍ତି କଳେବରମ ତନ୍ତମ ଭିତ୍ତି କୁହନ୍ତି ସଦା ତଦ୍ଭାବ ଭାବିବା। ମୃତ୍ୟୁ ସମୟରେ ଯେଉଁଭଳି ଭାବରେ ଆମର ମନ ଚିନ୍ତା କରିବ ଆମ ପରଜନ୍ମଟି ସେଇଭଳି ଭାବରେ ନିର୍ଣ୍ଣୟ ହେବ। ସେତିକି ମାର୍କ ମିଳିଲା ଫାଇନାଲ୍ ପରୀକ୍ଷାରେ, ସେତିକି ମାର୍କ ମିଳିଲା ସେ ଅନୁସାରେ ପାଇବା, ନେକ୍ସଟ ଜନ୍ମ ପାଇବା। ଯେଉଁମାନେ 100% ପାଇବେ ସେମାନେ ଭଗବତ ଧାମକୁ ଯିବେ। ଅନ୍ତକାଳେ ଯେ ମହାମୟ ସ୍ମରଣ ମୃତ୍ୟୁ କାଳେ ଗଣ, ଦୁଇଥର ଏସବୁ କହିଛନ୍ତି ଭଗବାନ। ଅନ୍ତକାଳେ ଯେ ମହାନା ନା, ଏସବୁ ଗୋଟିଏ ଥର କହିବେ। ଅନ୍ତ ସମୟରେ ଯଦି ଆମେ ଭଗବାନଙ୍କୁ ସ୍ମରଣ କରିପାରିଲେ ତାହେଲେ ଆମେ ଭଗବାନଙ୍କୁ ପ୍ରାପ୍ତ ହେବା, ଏଥିରେ କ'ଣ ସନ୍ଦେହ ନାହିଁ। ଅନ୍ତକାଳେ ଯେ ମହାମୟ ସ୍ମରଣ ମୃତ୍ୟୁ କାଳେ ଗଣ ଜବ ଯାହା ସେ ମଧୁଭାବ ଯାହା ନା ତତ୍ର ସଂଶୟ, ଏଥିରେ କ'ଣ ସନ୍ଦେହ ନାହିଁ। ତେଣୁ ମନଟାକୁ ଆମର ପ୍ରାକ୍ଟିସ୍ କରିବାକୁ ପଡ଼ିବ। ଷଷ୍ଠ ଅଧ୍ୟାୟରେ କେବଳ ମନକୁ କେମିତି ଆମେ ବ୍ୟବହାର କରିବା, ମନଟାକୁ କିଭଳି ଭାବରେ ବ୍ୟବହାର କରିବା, ନିଯୁକ୍ତ କରିବା, ସେ ବିଷୟରେ କୁହାଯାଉଛି ପ୍ରାକ୍ଟିସ୍। ଏ ଧ୍ୟାନ କହିଲେ ଏ ମନକୁ କେମିତି ବ୍ୟବହାର କରାଯିବ, ମନଟାକୁ କେମିତି ଚିନ୍ତା କରିବା, ମନରେ କିଛି ନା କିଛି ଚିନ୍ତା ଚାଲିଥିବ ସବୁବେଳ ପାଇଁ। ଆମେ ଶୋଇପଡ଼ିଲେ ମଧ୍ୟ ସ୍ୱପ୍ନରେ ଯେଉଁ ଚିନ୍ତା ହେଉଛି, ସ୍ୱପ୍ନରେ ଯେଉଁ ସ୍ୱପ୍ନ ଦେଖୁଛେ ସେଇଟା ମନ ଦ୍ୱାରା ଦେଖାଯାଉଛି, ମନଟା ସେ କାର୍ଯ୍ୟ କରୁଛି। ଶୋଇପଡ଼ିଲା ଭିତରେ, ଶୋଇପଡ଼ିଲା ସ୍ୱପ୍ନ ମାଧ୍ୟମରେ ମନ ଚିନ୍ତା କରୁଛି, ସେତେବେଳେ ଶରୀର ଭୁଲି ଯାଉଛେ, ଗୋଟେ ଆଉ ଗୋଟେ ଶରୀର ପ୍ରାପ୍ତ ହେଉଛେ। ତେଣୁ ଏଇ ମନ ଆମର ଯେଉଁ ସୂକ୍ଷ୍ମ ଶରୀର ରହିଛି, ମନ ବୁଦ୍ଧି ଏବଂ ଅହଙ୍କାର, ଯଦିଓ ବୁଦ୍ଧି ମନର ଉପରେ ଏବଂ ଅହଙ୍କାର ବୁଦ୍ଧିର ଉପରେ, କିନ୍ତୁ ଅହଙ୍କାର ମଧ୍ୟ ସେଇଟା ମଧ୍ୟ ଏଇ ଫଲ୍ ଶିଖ ବୋଲି କହିବ, ଏଇଟା ମିଥ୍ୟା ଅହଙ୍କାର, ପ୍ରକୃତ ଅହଙ୍କାର ନୁହଁ। ପ୍ରକୃତ ଅହଙ୍କାର ହେଉଛି କ'ଣ ନା, ମୁଁ ହେଉଛି ଭଗବାନଙ୍କର ଦାସ, ଦାସାନ ଦାସ ମହାପ୍ରଭୁ ଯେଉଁ କହିଲେ, ଏଇଟା ହେଉଛି ପ୍ରକୃତ ଅହଙ୍କାର। ଏ ଅହଙ୍କାର ଆମର ନାହିଁ, ଆମର ହେଉଛି ମିଥ୍ୟା ଅହଙ୍କାର, ଆମେ ଏଇ ଶରୀର ବୋଲି ଭାବୁଛେ, ଏଇଟା ଅହଙ୍କାର, ମିଥ୍ୟା ଅହଙ୍କାର। ତେଣୁ ମନ ସମସ୍ତଙ୍କୁ ଡୋମିନେଟ୍ କରି ରଖୁଛି ମନଟା। ତେଣୁ ଏ ଶ୍ଳୋକ ସେଥିପାଇଁ କୁହାଯାଉଛି ଯେ ବନ୍ଧୁରାତ୍ମା ପନଶ୍ଚସ୍ୟ, ଯେଉଁ ମନଟାକୁ ଆମେ ନିଜର ଅଧୀନରେ ରଖିପାରିଛେ, ବନ୍ଧୁରାତ୍ମା ଦେନା ପୁଣିବା ପନାଜିତ, ଆତ୍ମନା ଆତ୍ମନା ଜିତ, ଆମେ ଏଇ ଆତ୍ମା ବା ମନକୁ ଯଦି ଜିତିପାରିବା, ଜିତିପାରିବା ମାନେ କ'ଣ ନା, ଆମେ ଯାହା ଚାହିଁବା ମନ ସେଇଟା କରିବ, ମନ ଯାହା ଚାହିଁବ ଆମେ କଲା ମାନେ ମନଟା ଆମକୁ ଜିତିପାରିବ, ମନ ଦ୍ୱାରା ଆମେ ବଶୀଭୂତ ହୋଇଗଲେ, ମନ ଦ୍ୱାରା ପରାଜୟ ହୋଇଗଲା ଆମର, ଆମେ ଜାଣିନେ ପ୍ରକୃତରେ ଆମେ କିଏ, ମନ କିଏ ସବୁ ଜାଣିପାରୁ, ମନ ଯାହା ଚାହୁଁ ସେଇଟା କରୁଛେ, ମନକୁ ସେଇଟା କର ସେଇଟା କରୁଛେ, ମନ ଦ୍ୱାରା ଆମେ ବଶୀଭୂତ ହୋଇକି ରହିଛେ, ମନର ଅଧୀନରେ ଆମେ ରହିଛେ। ତେଣୁ ମନଟାକୁ ଯଦି ଆମେ କଣ୍ଟ୍ରୋଲ କରିପାରିବା, ଆମେ ଯାହା ଚାହିଁବା ମନ ସେଇଟା କରିବ, ଏସବୁ ବୁଝାଯିବ, ଷଷ୍ଠ ଅଧ୍ୟାୟରେ ସବୁ ବର୍ଣ୍ଣନା କରାଯିବ କେମିତି ସେଇଟା ହେବ ସବୁ। ତେଣୁ ଯେତେବେଳେ ମନ ଆମେ ଯାହା ଚାହିଁବା, ଆତ୍ମା ଯାହା ଚାହିଁବ ସେଇ ଅନୁସାରେ ମନ କାର୍ଯ୍ୟ କରିବ, ତାହେଲେ ସେ ମନଟା ଆମର ବନ୍ଧୁ ହୋଇଯିବ, ବନ୍ଧୁର ଆତ୍ମା ଆତ୍ମନସ୍ତ ଜେନା ପିଇବା ଆତ୍ମନଜିତ। କିନ୍ତୁ ଅନାତ୍ମନସ୍ତ ସ୍ୱକୃତି, ଯଦି ଆମେ ମନକୁ ଜୟ କରିପାରିଲେ ନାହିଁ ତାହେଲେ ସେଇଟା ଆମର ଶତ୍ରୁ ହୋଇଗଲା। ତେଣୁ ଶତ୍ରୁ ଆମର ପ୍ରକୃତ ଯେଉଁ ଲକ୍ଷ୍ୟ ରହିଛି, ସେ ପ୍ରକୃତ ଆମର ଲକ୍ଷ୍ୟକୁ ପୂରଣ କରିବା ପାଇଁ ଦେବ ନାହିଁ, ଆମର ସେ ଶତ୍ରୁ, ଆମର ପ୍ରକୃତ ଲକ୍ଷ୍ୟ ହେଉଛି ଭଗବାନଙ୍କ ଶରଣରେ ଯିବା, କିନ୍ତୁ ଯେହେତୁ ଏ ଶତ୍ରୁ ସେ ଭଗବାନଙ୍କ ଶରଣରେ ଆମକୁ ଦୂରେଇ ନେବ, ଏ ଭୌତିକ ଜଗତରେ ଆମେ ଦୂରେଇ ବୁଲିବା, ତେଣୁ ଭଗବାନ ଆମର ପ୍ରକୃତ ଲକ୍ଷ୍ୟ ହେଉଛି ଭଗବାନ, କିନ୍ତୁ ଯେହେତୁ ମନଟା ଆମ ଶତ୍ରୁ ଭଳି କାର୍ଯ୍ୟ କରୁଛି ସିଏ ଆମକୁ କହିବ ନା ନା ଆମର ପ୍ରକୃତ ଲକ୍ଷ୍ୟ ଭଗବାନ ନୁହଁ, ଆମ ପ୍ରକୃତ ଲକ୍ଷ୍ୟ ହେଉଛି ଭୌତିକ ଜଗତରେ ଉପଭୋଗ କରିବା, ଏହିଭଳି ଭାବରେ ମନ ନିର୍ଦ୍ଦେଶ ଦେବ ଏବଂ ଆମେ ମନ ନିର୍ଦ୍ଦେଶରେ କାର୍ଯ୍ୟ କରୁଛେ। ଗୋପୀନାଥ ନମ ନିବେଦନ ତିନୋଟି ଗୀତ ରହିଛି। ତେଣୁ ଏ ମନଟାକୁ ଆମେ କେମିତି ନିୟନ୍ତ୍ରଣ କରିବା ନା ମନଟାକୁ ଯଦି ଆମେ ଗୋଟିଏ ଗୀତ ଅଛି ଆଉ ଗୋଟିଏ ଗୀତ ନାହିଁ ଏଥିରେ, ତେଣୁ ଆମେ ମନଟା ଆମର ପାଗଳ ଭଳି ଅବସ୍ଥାରେ ରହିଛି ବର୍ତ୍ତମାନ, ଏବଂ ସେଇଟା ଯେଉଁମାନେ ଜାଣନ୍ତି ନାହିଁ ସେମାନେ ଭାବୁଛନ୍ତି ମନ ଯାହା ଚାହୁଁ ସେଇଟା କରିବା, ମନ ଯାହା ମନ ଇଚ୍ଛା ହେଉଛି ସେ ଅନୁସାରେ କାର୍ଯ୍ୟ କରୁଛନ୍ତି, ସେମାନେ ମନ ଦ୍ୱାରା ପରିଚାଳିତ ହେଉଛନ୍ତି। ତେଣୁ ଏଇଟା ଯେଉଁ କୁହାଯାଇଛି ଯେଉଁ ମନ ରୂପକ ରଥରେ ଚଢ଼ି ସେମାନେ ଭାଗବତ ପରିସର ସେପଟେ ଅଛନ୍ତି, ମନରଥନା ସେ ଧାବତ ବହି, ସେମାନେ ମନରୂପକ ରଥରେ ଚଢ଼ିକି ବହୁତ ବହି ଜଗତରେ ବହି ଜଗତ ମାନେ ବହୁତ ଜଗତରେ ଘୂରି ବୁଲୁଛନ୍ତି। ନଦେ ବିଧୁ ସ୍ୱାର୍ଥରଥିଙ୍କି ବିଷ୍ଣୁ ଦୁରାଶୟା ଯେ ବହିରଥି ମାରିନ ଦୁରାଶୟା, ତେଣୁ ଏହିଭଳି ଭାବରେ ହିରଣ୍ୟକଶିପକୁ କହୁଛନ୍ତି ପ୍ରହ୍ଲାଦ। ଆମେ ଜାଣିଲେ ପ୍ରକୃତ ଆମ ସ୍ୱାର୍ଥ କହୁଥିଲେ, ଆମ ମନ ଯାହା ଚାହୁଁଛି ସେ ଅନୁସାରେ ଆମେ କହୁଥିଲେ, ଆମେ ହେଉଛି ଏଇଟା ଆମର ସ୍ୱାର୍ଥ, କିନ୍ତୁ ସେଇଟା ପ୍ରକୃତ ସ୍ୱାର୍ଥ ନୁହଁ। ତେଣୁ ଏଇଟା ସପ୍ତମ ସ୍କନ୍ଦ ସପ୍ତମ ଅଧ୍ୟାୟ ମଧ୍ୟ ପ୍ରହ୍ଲାଦ ମହାରାଜ ତାଙ୍କ ସାଙ୍ଗ ବାଳକଙ୍କ ସେଇଟା କହୁଛନ୍ତି ଯେ ଏତାବଣ ଲୋକେସ୍ମିନ୍ ପୁଂସା ସ୍ୱାର୍ଥ ପରାସ୍ମୃତ ଏକାନ୍ତ ମୂର୍ତ୍ତି ଗୋବିନ୍ଦେ ଯତ୍ ସର୍ବତ୍ର ତଦୀକ୍ଷଣ। ଶ୍ରେଷ୍ଠ ସ୍ୱାର୍ଥ ହେଉଛି ଭଗବାନ ପାଦ ପଦ୍ମରେ ଆମର ରହିବା କଥା, ଭଗବାନଙ୍କ ପାଦ ପଦ୍ମ ପ୍ରାପ୍ତ ହେବା ହେଉଛି ପ୍ରକୃତ ସ୍ୱାର୍ଥ, ସେଇଟାକୁ ଲୋକମାନେ ଜାଣନ୍ତି ନାହିଁ। ସେମାନେ ଭାବୁଛନ୍ତି କ'ଣ ନା ମନ ଯାହା ଚାହୁଁଛି ସେ ଅନୁସାରେ କାର୍ଯ୍ୟ କଲେ ଆମେ ସ୍ୱାର୍ଥ ପାଇଯିବା, କିନ୍ତୁ ସେମାନେ ଜାଣନ୍ତି ନାହିଁ ଇଏ ମନକୁ ଯଦି ଆମେ କଣ୍ଟ୍ରୋଲ ନ କରିପାରିବା ସେ ଆମକୁ ନର୍କକୁ ହିଁ ନେଇଯିବ। ତେଣୁ ଏହିଭଳି ଭାବରେ ଏ ମନକୁ କେମିତି ନିୟନ୍ତ୍ରଣ କରାଯିବ ଷଷ୍ଠ ଅଧ୍ୟାୟ ସାରା ଏଇଟା ବର୍ଣ୍ଣନା କରାଯିବ। ତେଣୁ ଆମର ସମୟ ହୋଇଯାଇଛି, ଆମର କଥାକୁ ବିଶ୍ରାମ ପୂର୍ବରୁ ପଚାରିବା ଆଉ କାହାର କିଛି ପ୍ରଶ୍ନ ରହିଛି ବା କିଛି କହିବାର ଅଛି, ନହେଲେ ଆମ କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀ ଭଗବତ ଗୀତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେଦ ଗର୍ଭକୁଣ୍ଡ କି ଦାୟ ଗୌରମାନ ଦେ ଜୟ।